ମୁଁ ମିନତି ନାୟକ କହୁଛି, FIR କଲୋନି 7 ନମ୍ବର ୱାର୍ଡରୁ। ଆମ ଘର ଆଗରେ ଡଷ୍ଟବିନ୍ର ଥୁଆ ହେଇଛି ଡବା, କିନ୍ତୁ ସେଠି ଏତେ ମାତ୍ରାରେ ଅଳିଆ ଗଦା ହଉଛି ଯେ ଲୋକମାନଙ୍କୁ ଯେତେ ମନା କଲେ ବି ସେ ଡଷ୍ଟବିନ୍ରେ ଯେତିକି ଅଳିଆ ପକଉନାହାନ୍ତି, ତଳେ ସବୁଯାକ ଅଳିଆ ଗଦା କରୁଛନ୍ତି। ଦୟାକରି ଆପଣଙ୍କୁ ଏତିକି ଅନୁରୋଧ, ଯେହେତୁ ସେଟା ଯିବା ଆସିବା ବାଟ ରହୁଛି, ସେ ଯିବା ଆସିବା ବାଟରୁ ଆପଣ ଯଦି ଡଷ୍ଟବିନ୍ ଟାକୁ ହଟେଇ ଦେଇକି ଗୋଟେ ଅଲଗା ଜାଗାରେ ରଖନ୍ତେ ତାହେଲେ ବହୁତ ଭଲ ହୁଅନ୍ତା, ଲୋକମାନେ ସେଠାରେ ଅଳିଆ ପକେଇ ପାରନ୍ତେ। ଯେହେତୁ ରାସ୍ତା ଉପରେ ଡଷ୍ଟବିନ୍ ରହୁଛି, ଅଳିଆ ସବୁଯାକ ଆଣିକି ସେଠି ଗଦା କରୁଛନ୍ତି, ରାସ୍ତାରେ ବି ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହଉଛି। ବର୍ଷା ଦିନରେ ତ ସେ ରାସ୍ତାରେ ଯାଇ ବି ହଉନି, ଗାଡି ମଟର ଆରମ୍ଭ କରି ଚାଲିକି ବି କେହି ଯାଇ ବି ପାରୁନାହାନ୍ତି, ଏତେ ଅସନା ରହୁଛି। ଦୟାକରି ୟାର କିଛି ଗୋଟେ ବ୍ୟବସ୍ଥା କରନ୍ତୁ।